ଏମିତିଆ ମାନ ହାନି ଆଦିଲ ଯଦି ତୋଳ ବତୁରାନି ଏମିତିଆ ମାନ ହାନି ପିଲା ମାନ।